ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ତାଲିମର ଲକ୍ଷ୍ୟ ଖାଲି ଚାକିରି ଖୋଜିବା ନୁହେଁ, ଉଦ୍ୟୋଗୀ ବନାବାର ଉପରେ ଅଧିକା ଧ୍ୟାନ ଦିଆଯିବାର ଉଚିତ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଗଲାକାଲି ଲୋକଭବନ ଅଭିଷେକ ହଲ୍ନ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମର ଅଂଶୀଦାରମାନଙ୍କ ସାଙ୍ଗେ ରାଜ୍ୟପାଳ ଆଲୋଚନା କରିକିରି ନୂଆ ସୃଜନ ଉପରେ ଚିନ୍ତା କରବାର ଆଉ ଉଦ୍ୟୋଗ ବନାବାର ଲାଗି ସଶକ୍ତ ହେବାର ବାବଦେ ପରାମର୍ଶ ଦେଇଛନ୍। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରର ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମର 3 ଏକାଡେମିକ୍ ଫୋରମ୍ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଇତାର ଉଦ୍ଘାଟନ କରିକିରି ଏହି କାର୍ଯ୍ୟକ୍ରମ ଜିଲ୍ଲାସ୍ତରର ଯୁବ ପେସାଦାରମାନଙ୍କୁ କାମଥି ଲଗେଇକରି ଅଲଗା ଅଲଗ ଥିବା ଦକ୍ଷତା ଶାସନ ପ୍ରକ୍ରିୟାକେ ଆହୁରି ବରକସ କରିଛି ବୋଲି କହିଛନ୍। କାର୍ଯ୍ୟକ୍ରମ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ କରବାର ଦିଗେ ସାହାଯ୍ୟ କରବା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ଖୁବ୍ ଜଲ୍ଦି ରାଜ୍ୟର 45 ବଛର ପୁରୁଣା ରାଜସ୍ୱ ଆଇନକେ ସଂଶୋଧନ କରିକିରି ତାର ଜାଗାନ ନୂଆ ଆଇନ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏ ବାବଦ ଗୋଟିଏ ଜରୁରୀ ବୈଠକ ହୋଇଥିଲା। ବୈଠକଟି ପ୍ରସ୍ତାବିତ ନୂଆ ରାଜସ୍ୱ ଆଇନର ଚିଠା ବିଲ୍ ବାବଦେ ଆଲୋଚନା କରାଯାଇଥିଲା। ବୈଠକ ଉତ୍ତରୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଖୁବ୍ ଜଲ୍ଦି ରାଜ୍ୟ ସରକାର ଓଡ଼ିଶା ପ୍ରିଭେନ୍ସନ୍ ଅଫ୍ ଲ୍ୟାଣ୍ଡ ଏନ୍କ୍ରୋଚ୍ମେଣ୍ଟ ଅଧିନିୟମ ଆଉ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟଲମେଣ୍ଟ ବାଗି ଦୁଇଟା ଆଇନକେ ନେଇକରି ଗୋଟିଏ ଆଇନ କରବାରକେ ଯାଉଛନ୍। ଇତାର ଜାଗାନ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଲାଗୁ କରାଯିବା ନୂଆ ଆଇନ ଲାଗି ଚିଠା ବିଲ୍ ତିଆରି ସରିଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ରାଜ୍ୟର 800 ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କୁ ଫେରଘାଏ ନିଯୁକ୍ତି ଦିଆଯିବା। ଏଏସ୍ଆଇ ଏସ୍ଆଇ ଇନ୍ସପେକ୍ଟର ପାହ୍ୟାର ଇ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପୁଲିସ୍ ଅଧିକାରୀ ଏସ୍ପିଓ ଭାବେ ବଛରିକିଆ ଠିକା ଭିତ୍ତି ନିଯୁକ୍ତି ଦିଆଯିବା ଏ ବାବଦ ପ୍ରସ୍ତାବକେ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ତାର ଉତ୍ତର ଗୃହ ବିଭାଗ ତରଫୁ ପୁଲିସ୍ ମହାନିର୍ଦ୍ଦେଶକ ଆଉ ଆଇଜିଙ୍କୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ଗସ୍ତରେ ଆସିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପାଞ୍ଚନିଆ ପ୍ରତିନିଧି ଦଳ ଗଲାକାଲି ପଞ୍ଚଶିକ୍ଷା ସେତୁ ସଂଗଠନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍। ପୁରାତନ ଛାତ୍ରଛାତ୍ରୀମାନଙ୍କ ସହିତ ଭିନ୍ ଭିନ୍ ଗୋଷ୍ଠୀ ସମ୍ପ୍ରଦାୟର ସହଯୋଗଦେଇ ବିଦ୍ୟାଳୟମାନଙ୍କର ସର୍ବାଙ୍ଗୀନ ବିକାଶ କରାଯାଉଥିବାର କାର୍ଯ୍ୟକ୍ରମକେ ପ୍ରତିନିଧିମାନେ ଖୁବ୍ ପ୍ରଶଂସା କରିଛନ୍। ତାର ଉତ୍ତରୁ ଗୋଟିଏ ବୈଠକ ଜରିଆରେ ପଞ୍ଚଶଖା ଶିକ୍ଷା ସେତୁ ଅଧୀନି ଦିଆଯାଉଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ ଜାଣିଥିଲେ। ଉପରବେଳା ପ୍ରତିନିଧି ଦଳ ବଡ଼ଗଡ଼ ଉଚ୍ଚ ବିଦ୍ୟାଳୟ ଆଉ ବନମାଲିପୁର କୁଶଭଦ୍ରା ଉଚ୍ଚ ବିଦ୍ୟାଳୟ ବୁଲିକରି ବିଦ୍ୟାଳୟ ବିକାଶ ପ୍ରକଳ୍ପମାନଙ୍କୁ ବୁଲି ଦେଖିଥିଲେ। ଯାଜପୁର ଜିଲ୍ଲା ଲଳିତଗିରିଠାରେ ଚାଲିଥିବା ବୌଦ୍ଧ ଧର୍ମର 3 ଗୁରୁ ପଦ୍ମସମ୍ଭବ ସମାରୋହଟି ଦେଶ ବିଦେଶରୁ ବହୁତ ବୌଦ୍ଧ ଭିକ୍ଷୁ ଆଧ୍ୟାତ୍ମିକ ସାଧକ ଆଉ ବୌଦ୍ଧ ଧର୍ମାବଲମ୍ବୀମାନେ ଯୋଗ ଦେଇଛନ୍। ଏହି ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ ଏଏସ୍ଆଇ ତରଫୁ ଠାବ ହୋଇଥିବା ଖ୍ରୀଷ୍ଟପୂର୍ବ 3rd ଶତାବ୍ଦୀର ପବିତ୍ର ଆଉ ବିରଳ ବୌଦ୍ଧ ଅବଶେଷକେ ସର୍ବସାଧାରଣଙ୍କ ଦର୍ଶନ ଲାଗି ପ୍ରଦର୍ଶନ କରାଯାଇଛି। ମହାନ ବିପ୍ଳବୀ ଚନ୍ଦନ ହଜୁରୀ ଚାକି ଖୁଣ୍ଟିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ପାଳନ କରାଯିବା। ଏହି ଅବସରରେ ସକାଳ ବେଳା ଭୁବନେଶ୍ୱରର କଳ୍ପନା ଛକଠାରେ ଚାକି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତି ଥିମାଲ୍ୟାର୍ପଣ କରାଯିବା ସହିତ ବେଲବୁଡ଼େ ଜୟଦେବ ଭବନଠାରେ ଗୋଟିଏ ସାଧାରଣ ସଭା ହେବା କାର୍ଯ୍ୟକ୍ରମଟି ପୁରୀ ଓ ଭୁବନେଶ୍ୱର ବିଧାୟକମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରରେ ଚାଲିଥିବା ସମ୍ବଲପୁରୀ ଧନୁଯାତ୍ରା ମହୋତ୍ସବଟି ଗଲାକାଲି ମଥୁରା ନଗରୀନ କଂସ ମହାରାଜଙ୍କ ଅତ୍ୟାଚାରଥି ଲୁକେ ଥରହର ହେବାର ଦୃଶ୍ୟ ଅଭିନୟ କରାଯାଇଥିଲା। କୃଷ୍ଣ ବଳରାମ ଜନମ ଦୃଶ୍ୟ ଭିଲ୍ ମଞ୍ଚସ୍ଥ ହୋଇଥିଲା। ଆଜିଠାନୁ ଗୋପପୁର ହୋଇଥିବା ଚାଉଁରପୁରର କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା ଦେଖବାର୍କେ ମିଲ୍ବା। ଝାରସୁଗୁଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଗଲାକାଲି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି କୃତ୍ରିମ ବୁଦ୍ଧିମତା ବ୍ୟବହାର କରିକିରି ସୁପ୍ରିମକୋର୍ଟଙ୍କ ବିଚାରମାନଙ୍କର ଅନୁବାଦ ଓଡ଼ିଶା ହାଇକୋର୍ଟ ଭିଡ଼ିଓ କନ୍ଫରେନ୍ସିଂ ଅଧିନିୟମର ଉପକାରିତା ମଧ୍ୟସ୍ଥତା ଅଧିନିୟମ 2007 କର୍ମକ୍ଷେତ୍ରର ମହିଳାମାନଙ୍କୁ ଯୌନ ନିର୍ଯାତନା ନିୟମ ବାଗି ଭିନ୍ ଭିନ୍ ବିଷୟଟି ଆଲୋଚନା କରାଯାଇଥିଲା। ବଲାଙ୍ଗୀର କୋଶଲ କଳାମଣ୍ଡଳ ପଡ଼ିଆନ ଗଲାକାଲି ବଲାଙ୍ଗୀର ଲୋକ ମହୋତ୍ସବ ଉଦ୍ଘାଟିତ ହୋଇଛି। 5-ଦିନିଆ ମହୋତ୍ସବର ଉଦ୍ଘାଟନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇକରି ବଲାଙ୍ଗୀର ଜିଲ୍ଲା କଳା ସଂସ୍କୃତି ପରମ୍ପରା ଆଉ ଐତିହାସିକ ବୈଭବ ଭରପୁର ମାଟ ଆଏ ବୋଲି କହିଛନ୍। ବୌଦ୍ଧ ବୁଟୁପାଲି ଜାନକୀ ଉଚ୍ଚ ବିଦ୍ୟାଳୟର ଜିଲ୍ଲା ଶିକ୍ଷା ବିଭାଗ ତରଫୁ 3-ଦିନିଆ ମିଶନ A1 ସ୍ୱତନ୍ତ୍ର ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଶିବିରଟି ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଭିନ୍ ଭିନ୍ ବିଭାଗର ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପାଣିପାଗ ରାଜ୍ୟ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା 2 ଭିତରେ ରାତିର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ ବଢ଼ିକରି ଶୀତ ଆହୁରି କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ କଳାହାଣ୍ଡି ସହିତ 15 ଜିଲ୍ଲାର ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ବୋଲି କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।